ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ନାଗରିକଙ୍କୁ ସଶକ୍ତ କରିବା ନେଇ ସରକାର ଗତ ଏକ ବର୍ଷ ଧରି ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ବିଧାୟକ ଓ ସାଂସଦଙ୍କ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଜନକଲ୍ୟାଣକାରୀ ଶାସନର ନୂତନ ଯୁଗ ଆରମ୍ଭ ହୋଇଛି। ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ଦେଶରେ ଚାରୋଟି ବର୍ଗ ରହିଛନ୍ତି, ସେଗୁଡ଼ିକ ହେଉଛି ଗରିବ, ଅନ୍ନଦାତା, ଯୁବକ ଶ୍ରେଣୀ ଏବଂ ମହିଳା। ସରକାରଙ୍କ ସବୁ କାର୍ଯ୍ୟକ୍ରମ ଏବଂ ଯୋଜନା ଏହି ଚାରି ବର୍ଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯିବେ। ମାଉସୀମା ମନ୍ଦିରଠାରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତ୍ରିରଙ୍ଗା ରାଲିରେ ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ସହ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଆଧୁନିକ ଜ୍ଞାନକୌଶଳ ଏବଂ ବୈଷୟିକ କ୍ଷେତ୍ରର ବ୍ୟବହାର ମାଧ୍ୟମରେ ଉନ୍ନତ ତଥା ଉତ୍କୃଷ୍ଟ ଭିଭିଭୂମି ନିର୍ମାଣ ଉପରେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଏବଂ ବୈଷୟିକ କର୍ମଶାଳାରେ ଗତକାଲି ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହା କହିଛନ୍ତି, ବିପର୍ଯ୍ୟୟ ସହନଶୀଳ ଭିଭିଭୂମି ନିର୍ମାଣ ସହିତ ବୈଷୟିକ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ନେଇ ନିୟମିତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।
ଟେକ୍ନିକାଲ ସେମିନାର ଥିଲା, ନେକ୍ସଟ ଜେନେରେସନ ର ଯୋଉ ଇଞ୍ଜିନିୟର ମାନେ କାମ କରୁଛନ୍ତି ସେମାନଙ୍କୁ ଆହୁରି ବେଟର ଟେକ୍ନୋଲୋଜିକାଲ ସପୋର୍ଟ ଦେବା ପାଇଁ, ପ୍ଲାଟଫର୍ମ ଦେବା ପାଇଁ ଏଠି ଆଇବିସି ଭଳି ସଂସ୍ଥା ମାନଙ୍କ ସହିତ ଆମେ ଗୋଟେ କୋଲାବୋରେସନ ସରକାରଙ୍କର, ଯେଉଁଥିରେ କି ଗୋଟେ ଟେକ୍ନୋଲୋଜି ଟ୍ରାନ୍ସଫର ର ଗୋଟେ ରେଗୁଲାର ମିଡିୟମ ତିଆରି ହେବ, ଏବଂ ଯେମିତି ଆମେ ଏବେ ଗୋଟେ ସବୁ ଇଞ୍ଜିନିୟର ମାନଙ୍କର ଗୋଟେ ଟ୍ରେନିଂ ଫାସିଲିଟିକୁ ଗୋଟେ ପରମାନେଣ୍ଟ ଫିଚର ଭଳିଆ ତାକୁ ନେଇକି ଚାଲିବା ଆରମ୍ଭ କରିଛୁ। ଯୋଉ ଟେକ୍ନୋଲୋଜି ଟ୍ରାନ୍ସଫର ହେଲେ ଅନେକ ଗୁଡ଼ିଏ କଥା ସେଥିରୁ ଆଗକୁ ଯିବ, ସେଇ ଲକ୍ଷ୍ୟ ନେଇକି ଆମେ ଚାଲିଛୁ।
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ଏବଂ କୋଟା ଗ୍ରାମଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଧାନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରଞ୍ଜନ କୁମାର ଏବଂ ବୈଷୟିକ ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ନୂତନ କୃଷି ପ୍ରଣାଳୀ, ଜଳବାୟୁ ଅନୁକୂଳ ଚାଷ, ସମନ୍ୱିତ ରୋଗପୋକ ପରିଚାଳନା, ମୃତ୍ତିକା ସ୍ୱାସ୍ଥ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ସ୍ଥାନୀୟ ଚାଷୀଙ୍କ ସହ ମତ ବିନିମୟ କରିଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ପୌରସଦନଠାରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ପ୍ରଥମ ସମନ୍ୱୟ କମିଟି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମାଲକାନଗିରିଠାରେ ଜିଲ୍ଲାସ୍ତରୀୟ ସନ୍ତରଣ ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। ସପ୍ତାହେ ବ୍ୟାପି ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀଙ୍କୁ ସନ୍ତରଣ ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲା ନେଇ ତାଲିମ ପ୍ରଦାନ କରାଯାଇଛି। ଓସ୍ଡାମା ସହାୟତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ମାଧ୍ୟମରେ 9ଟି ପର୍ଯ୍ୟାୟରେ 270 ଜଣଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡକ୍ଟର ହରିକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀ ସମାରୋହ ଗତକାଲି କଟକ ସାରଳା ଭବନଠାରେ ପାଳିତ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦି ୟୁନିଭର୍ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ସମୟର ସମାଜ ଏବଂ ତହିଁରେ ସାମାଜିକ ଅନୁଷ୍ଠାନର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଜାତୀୟ ଶିକ୍ଷକ ପୁରସ୍କାର 2025 ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ 9 ପର୍ଯ୍ୟନ୍ତ ଜାରି ରହିବ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ରେ ଆବେଦନ ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର 5 ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସୁଦ୍ଧା 6133 ପହଞ୍ଚିଛି। କେରଳରେ ସର୍ବାଧିକ 1950 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଗତକାଲି ପୂର୍ବାହ୍ନ ସୁଦ୍ଧା 4 ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 49 ବୃଦ୍ଧି ପାଇଛି। ସେଥିମଧ୍ୟରୁ 15 ଜଣ ସୁସ୍ଥ ହୋଇଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ମଧ୍ୟ ଗରମ ଏବଂ ଗୁଳୁଗୁଳିର ପ୍ରଭାବ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଥିପାଇଁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା 40.6 ଡିଗ୍ରୀ ସେଲ୍ସିୟସ୍ ସମ୍ବଲପୁର ଏବଂ ହୀରାକୁଦଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।